ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏଷ୍ଟାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। କଟକ ମୁଣ୍ଡଲିଠାରେ ଥିବାର ସିଆଇଏସ୍ଏଫ୍ର 57ତମ ସ୍ଥାପନା ଦିବସଥି ଶ୍ରୀ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଉପରବେଲା ଜଟନୀଠାରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଉ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରର ଭୁବନେଶ୍ୱର କ୍ୟାମ୍ପସ୍ ଲାଗି ଭୂମିପୂଜନ କରିବେ। ତା' ଋତୁରୁ ସେ ଭୁବନେଶ୍ୱର ଇଟ୍କୋ ପ୍ରଦର୍ଶନୀ ପଡ଼ିଆନ ନ୍ୟାୟ ସଂହିତା ପ୍ରଦର୍ଶନୀକେ ଉଦ୍ଘାଟନ କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା 3,275 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରବାର ସହିତ କେତେଟା ବୁଝାମଣା ପତ୍ରର ଭିଲ୍ ସ୍ୱାକ୍ଷର କରବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ମନ୍ତ୍ରୀମାନେ ଯୋଗଦେବେ। 10ଟା ରାଜ୍ୟର 37ଟା ରାଜ୍ୟସଭା ଆସନ ଲାଗି ଗଲାକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଯାଇଛି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ସହିତ 9 ତାରିଖକେ ପ୍ରତ୍ୟାହାର ଶେଷ ଦିନ ରଖାଯାଇଛି। ଆଇବା 16 ତାରିଖ ଦିନ ଏହି ଆସନମାନଙ୍କ ଲାଗି ନିର୍ବାଚନ ହେବା। ସେଥିର୍ ଭିତରେ ଓଡ଼ିଶାର 4ଟା ରାଜ୍ୟସଭା ଆସନ ରହିଛି। ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ମନମୋହନ ସାମଲ ଆଉ ସୁଜିତ କୁମାର ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ, ବିଜେଡି ତରଫ ମନୋନୀତ ଡକ୍ଟର ସନ୍ତୃପ୍ତ ମିଶ୍ର ଆଉ କଂଗ୍ରେସ ଆର୍ ବିଜେଡି ସମର୍ଥନ୍ତି ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତେଶ୍ୱର ହୋତା ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷ ନ ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟର ଆର୍ଥିକ ସ୍ଥିତି ଆର୍ ଫେବୃୟାରୀ ମାସ ଶେଷ ତକ୍ ହୋଇଥିବାର 2025-26 ଆର୍ଥିକ ବଛର ବଜେଟ୍ ଅନୁମୋଦିତ ଖର୍ଚ୍ଚାର ଅଗ୍ରଗତି ବାଦେ ସମୀକ୍ଷା କରାଯାଇଥିଲା। ଧାରି ସମୟ ଭିତରେ ଏହି ମାସର ଶେଷ ତକ୍ ବଜେଟ୍ ଅନୁମୋଦିତ ଖର୍ଚ୍ଚାର ଉପଯୋଗ କରବାର ଆଉ ଆଇବା ଆର୍ଥିକ ବଛର ଲାଗି ବଜେଟ୍ଥି ପ୍ରସ୍ତାବିତ ନୂଆ ଯୋଜନାର କାର୍ଯ୍ୟକ୍ରମମାନଙ୍କୁ ସଫଳ ରୂପାୟନ କରବାର ଲାଗି ସବୁ ବିଭାଗକେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍। 2025-26 ବଛରେ ମାଓ ଦମନ କ୍ଷେତ୍ରଥି ରାଜ୍ୟ ପୁଲିସ୍କେ ବ୍ୟାପକ ସଫଳତା ମିଳିଛି। ଓଡ଼ିଶା ପୁଲିସ୍ ତରଫ ଚାଲିଥିବା ମାଓ ଦମନ ଅଭିଯାନଥି ବହୁତ ଲୋକଙ୍କୁ ଗିରଫ କରାଯାଇଛି। ସେନ୍ତା ବହୁତ ଜନ ମାଓବାଦୀ ଭିଲ୍ ଆତ୍ମସମର୍ପଣ କରିଛନ୍ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍।
25-26 हमारे लिए सफलता का वर्ष रहा है। 2 सेंट्रल कमेटी मेंबर उसके साथ में 17 अन्य को अभी तक न्यूट्रलाइज करा गया है। भारी संख्या में अरेस्ट और सरेंडर हुए हैं। राज्य सरकार की तरफ से एक नई रिहैबिलिटेशन एवं सरेंडर पॉलिसी की घोषणा करी गई है और काफी संख्या में माओवादी जो है उस पॉलिसी को ग्रहण भी कर रहे हैं और उसको मानकर वो सरेंडर भी कर रहे हैं।
ମହିଳାମାନଙ୍କର ଅଧିକାର, କଲ୍ୟାଣ ଆର୍ ଅଲଗା ସମସ୍ୟା ସାଙ୍ଗେ ଜଡ଼ିତ ଅଭିଯୋଗମାନଙ୍କର ଶୁଣାଣି ଲାଗି ଆଜି ସକାଳ 10 ବଜେ ଜନଶୁଣାଣି କାର୍ଯ୍ୟକ୍ରମ ହେବା। ଜାତୀୟ ମହିଳା ଆୟୋଗ ଆଉ ରାଜ୍ୟ ମହିଳା ଆୟୋଗର ମିଳିତ ସହଯୋଗଥି ଭୁବନେଶ୍ୱର ଲକ୍ଷ୍ମୀସାଗରନ ଥିବା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଭାଗୃହ ନ ହେବାର୍କେ ଥିବାର ଜନଶୁଣାଣିଥି ଅଭିଯୋଗମାନଙ୍କର ସମାଧାନ ଲାଗି ଅଭିଯୋଗକାରୀ ମହିଳା ଆର୍ ଅଲଗା ପକ୍ଷମାନେ ଉପସ୍ଥିତ ରହିକରି ନିଜର ପକ୍ଷ ଉପସ୍ଥାପନ କରିବେ। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନା ନୂଆ କୋଠା ଆଜି ଉଦ୍ଘାଟିତ ହେବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆ ଏଇତାର ଉଦ୍ଘାଟନ କରିବେ ବୋଲି ପୁଲିସ୍ ବିଭାଗ ତରଫ ସୂଚନା ମିଳିଛି। ଆଇବା 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାନୁ ସମ୍ବଲପୁର ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ମୂଲ ହେବା। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଅଧୀନତି ଭାରତୀୟ କ୍ରୀଡ଼ା ପ୍ରାଧିକରଣର ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ 3 ଦିନିଆ କାର୍ଯ୍ୟକ୍ରମ ହୋଇକରି 8 ତାରିଖ ଦିନ ମୁଖ୍ୟ ଉତ୍ସବ ସହିତ ଉଦ୍ଯାପିତ ହେବା। ମହିଳାମାନଙ୍କର ଶାରୀରିକ ସୁସ୍ଥତା, ସୁରକ୍ଷା, ନେତୃତ୍ୱ, କ୍ରୀଡ଼ା ଆର୍ ସାମାଜିକ କ୍ଷେତ୍ରଥି ସକ୍ରିୟ ଭୂମିକାକେ ତହକାବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ତରଫ କୁହାଯାଇଛି। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ସ୍କୁଲ୍, କଲେଜ ଆର୍ ଅନୁଷ୍ଠାନର ସଦସ୍ୟମାନେ ଭାଗ ନେବେ। ଆଇସିସି ବିଶ୍ୱକପ୍ ପୁରୁଷ କ୍ରିକେଟ୍ଥି ଭାରତ ଫାଇନାଲ୍ଥି ପହଞ୍ଚିଛେ। ଗଲାକାଲି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ନ ଭାରତ ଆର୍ ଇଂଲଣ୍ଡ ଭିତରେ ହୋଇଥିବା 2 ନମ୍ବର ସେମିଫାଇନାଲ୍ ମ୍ୟାଚ୍ଥି ଭାରତ ଇଂଲଣ୍ଡକେ 7 ରନ୍ଥି ହରାଇଛେ। ଆଇବା 8 ତାରିଖ ରବିବାର ଦିନ ହେବାର୍କେ ଥିବାର ଫାଇନାଲ୍ ମ୍ୟାଚ୍ଥି ଭାରତ ନ୍ୟୁଜିଲାଣ୍ଡ ଦଲ୍କେ ଭେଟ୍ବା। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଆଇବା 29 ଏପ୍ରିଲ୍ 5 ତାରିଖ ତକ୍ ବିଶ୍ୱ ତୀରନ୍ଦାଜି ପାରା ଚାମ୍ପିୟନ୍ସିପ୍ ହେବାର୍କେ ଯାଉଛେ। ଏଥିଲାଗି ଘୋଷଣା ହୋଇଥିବା ଭାରତୀୟ ଦଲ୍ଥି ଓଡ଼ିଶାର ମହିଳା ପାରା ତୀରନ୍ଦାଜ ପାୟଲ ନାଗ ଠାନ୍ ପାଇଛନ୍। ସେ ମହିଳା କମ୍ପାଉଣ୍ଡ ଓପନ୍ ବର୍ଗଥି ପ୍ରତିଦ୍ୱନ୍ଦ୍ୱିତା କରିବେ। ରାଜ୍ୟ ଦିନର ତାପମାତ୍ରା ବଢ଼ବାର୍କେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଗଲାକାଲି 23 ସହରର ତାପମାତ୍ରା 35 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।